ଏକଦା ଓଡ଼ିଆମାନଙ୍କୁ ଏକତ୍ର କରିବା ତଥା ଓଡ଼ିଆମାନଙ୍କ ମଧ୍ୟରେ ଜାତୀୟ ବୋଧ ସୃଷ୍ଟି କରିବା ଦିଗରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ କବିତା ଉତ୍କଳ ସନ୍ତାନ ପ୍ରମୁଖ ଅସ୍ତ୍ର ସାଜିଥିଲା। ଅଧୁନା ପରିସ୍ଥିତିକୁ ଲକ୍ଷ୍ୟ କଲେ ସ୍ପଷ୍ଟ ଦିଶେ କି ଆମ ରାଜ୍ୟ ଓଡ଼ିଶାର ଭାଷା ସଂସ୍କୃତି ଅସ୍ମିତା ଉପରେ ଆଜି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଶା କରୁଛୁ ଏହି କବିତା ସୁପ୍ତ ଓଡ଼ିଆମାନଙ୍କ ସ୍ୱାଭିମାନକୁ ପୁନଃ ଜାଗ୍ରତ କରାଇବାରେ ସହାୟକ ହେବ। ବନ୍ଦେ ଉତ୍କଳ ଜନନୀ।
ତୁ ପରା ବୋଲାଉ ଉତ୍କଳ ସନ୍ତାନ, ତେବେ କିମ୍ପା ତୁ ହି ଭୀରୁ। ତୋହର ଜନନୀ ରୋଦନ କରିଲେ କହିବାକୁ କିମ୍ପା ଡରୁ। ତୋ ପୂର୍ବ ପୁରୁଷ ବୀରପଣିଆରେ ଲଭିଥିଲେ କେତେ ଖ୍ୟାତି, ହକିମ ନିକଟେ ଦୁଃଖ କହିବାକୁ କିମ୍ପା ଥରେ ତୋର ଛାତି। ତୋ ପୂର୍ବ ପୁରୁଷ ଜୟ କରିଥିଲେ ଗଙ୍ଗା ଠାରୁ ଗୋଦାବରୀ, ତାଙ୍କରି ଅରସେ ଜନ୍ମ ହୋଇ ତୁହି କେଉଁ ଗୁଣେ ତାଙ୍କୁ ସରି। ତୁ ମନେ ଭାବିଛୁ ତୋ ସାମତ କରି ବଢ଼ାଇବୁ ଜାତିମାନ, ତୋ ସାମଦିଆର କୁକୁର ପ୍ରକୃତି ଅନିଧାପନରେ ଧ୍ୟାନ।
ସାମଦ ଅଟେ ଅନ୍ଧାର ଗହିରି, ସ୍ୱାର୍ଥ ତହିଁ ଲୁଚି ବସେ, ସରଳ ପଥିକ ବାଟରେ ଭେଟିଲେ ଅଗାଧରେ ତାକୁ ନାସେ।
ତୋ ସାମଦ ଅଟେ ଅନ୍ଧାର ଗହିରି, ସ୍ୱାର୍ଥ ତହିଁ ଲୁଚି ବସେ, ସରଳ ପଥିକ ବାଟରେ ଭେଟିଲେ ଅଗାଧରେ ତାକୁ ନାସେ। ଜାତିର ଉନ୍ନତି ହେବ କି ରେ ଭାଇ, ସ୍ୱାର୍ଥକୁ ଜଗତ ମଣି, ଗୋଡ଼ର ଗୋଡ଼ରେ ମାଉଁସ ଲାଗିଲେ ଦେହର କି ଶୁଭ ଗଣି। ଜାତିର ଉନ୍ନତି ସେ କାହିଁ କରିବ, ସ୍ୱାର୍ଥେ ଯାର ବ୍ୟସ୍ତ ମନ, ଶାଗୁଣା ବିଲୁଆ ଚିକିତ୍ସକ ହେଲେ ସବକି ପାଇବ ପ୍ରାଣ। ଜାତି ନନ୍ଦୀ ଘୋଷା ଚଳିବ କି ଭାଇ, ସ୍ୱାର୍ଥକୁ ସାରଥି କଲେ କାଣେ କି ରେ ଗାଡ଼ି ତାନାର ତ ବଡ଼ା ଘୋଡ଼ା ମୁହେ ବଣ୍ଡା ଥିଲେ।
ଉଠରେ ଉଠରେ ଉତ୍କଳ ସନ୍ତାନ, ଉଠିବୁ ତୁ କେତେ ଦିନେ, ପୂର୍ବ ଗୌରବ ପୂର୍ବ ସାହସ ପଡ଼ିବ କି କେବେ ମନେ।
ଉଠରେ ଉଠରେ ଉତ୍କଳ ସନ୍ତାନ, ଉଠିବୁ ତୁ କେତେ ଦିନେ, ପୂର୍ବ ଗୌରବ ପୂର୍ବ ସାହସ ପଡ଼ିବ କି କେବେ ମନେ। ତୋହର ଜନନୀ ବୀର ପ୍ରସବିନୀ ଧୂଳିରେ ପଡ଼ିଛି ଦେଖ, ଜନ ସମାଜରେ ଏ ମହି ମଧ୍ୟରେ କିପରି ଦେଖାଉ ମୁଖ। ତୋ ସାମଦ ଛାଡ଼ି ସ୍ୱାର୍ଥ ପରିହରି ସତ୍ୟକୁ ଆଶ୍ରୟ କର, ଦୁଇ ଦିନ ପରେ ସ୍ୱାଧୀନ ରାଷ୍ଟ୍ରରେ ମଙ୍ଗଳ ହୋଇ ପତର ମଙ୍ଗଳ।